आकाशवाणी संवाद पढ़ुछंती सत्यरंजन महापात्र। कोचिन विमानबंदर रे पहुंचला कुवेत अग्निकाण्ड रे प्राण हरिथिबा 45 भारतीयों मृतदेह। आंतर्जातिक योग दिवस पूर्वरु बांग्लादेश रे भव्य कार्यक्रम आयोजित। सामाजिक गणमाध्यम रे त्रिकोणासन योग वीडियो पोस्ट कले प्रधानमंत्री मोदी। ओडिशा विधानसभा रो कामचला बाचस्पति नियुक्त। शपथपाठ कराइले राज्यपाल रघुवर दास। आजिठारु आरंभ हला पवित्र हज यात्रा एवं आईसीसी टी20 विश्वकप क्रिकेट रे पपुआ न्यूगिनी को 7 विकेट रे परास्त कला अफगानिस्तान। कुवेतरे भयंकर अग्निकाण्ड रे प्राण हरायथिबा 45 जन भारतीय नागरिकंक मृतदेह एक स्वतंत्र विमान जोगे भारत अणाइछि। एही स्वतंत्र विमान आज सकाळे कोचिन आंतर्जातिक विमानबंदर रे अवतरण करिछि। कुवेतरे घटिथिबा एही भयंकर अग्निकाण्ड रे 45 जन भारतीय नागरिकंक मृत्यु होइथिबा बेले एथिरे सर्वाधिक 23 जन केरळर अधिवासी अटंती। अन्य मृतकंक मध्यरे तमिलनाडुरु 7 जन, आंध्रप्रदेश एवं उत्तरप्रदेशरु 3 जन लेखाए, ओडिशारु 2 जन एवं बिहार, पंजाब, कर्णाटक, महाराष्ट्र, पश्चिमबंग, झारखंड एवं हरियाणारु जणे लेखाए अछंती। केन्द्र वैदेशिक राष्ट्रमंत्री कीर्तिवर्धन सिंह गतकाली कुवेतरे पहुंचिबा परे मृतदेहगुडिकु आणिबा लागि कुवेत अधिकारीको सह आलोचना करिथिले। गत बुधवार दिन कुवेतर मंगफ अञ्चलरे श्रमिकमाने रहुथिबा एक कोठारे भयंकर अग्निकाण्ड घटिबा फळरे 45 जन भारतीय नागरिकंकर मृत्यु घटिथिला। अग्निकाण्ड घटिथिबा आवासस्थळीरे 176 जन भारतीय श्रमिकंक मध्यरु आहत 33 जन विभिन्न हस्पिटालरे चिकित्सित हेउथिबा बेळे सेमाने विपदमुक्त थिबा कुहाजाइछि। कुवेत अग्निकाण्ड घटनारे कोचिन विमानबंदरे पहुंचिथिबा 45 मृतदेहकु नेबा लागि मंजूरी प्रदान करायैछि। एहि विमानरु कोचिनरे 31 मृतदेहकु ओल्हाइ दियाजाइछि। सेथिमध्यरु 23 जन केरळर होइथिबा बेळे तमिलनाडुरु 7 जन ओ कर्णाटकर जणंकर मृतदेह रहिछि। तमिलनाडुर संख्यालघु कल्याण मंत्री जिजिकेएस मस्तान मृतदेहगुडिकु ग्रहण करछन्ति। मृतदेहगुडिकु सेमानक जन्मस्थानकु नेबा लागि आम्बुलांस व्यवस्था करायैछि। अन्य 14 मृतदेहकु सही विमानरे दिल्ली नियाजाइछि। दिल्लीरे संपृक्त मृतदेहगुडिकु विमानबंदरे रखायैछि। वैदेशिक राष्ट्रमंत्री कीर्तिवर्धन सिंह, पेट्रोलियम एवं प्राकृतिक ग्यास राष्ट्रमंत्री सुरेश गोपी, केरळर मुख्यमंत्री पिनाराई विजयन एवं तांको कैबिनेट सहयोगी प्रमुख श्रद्धांजलि अर्पण करछन्ति। आंतर्जातिक योग दिवस पूर्वरु बांग्लादेशर सदाबहार योग संस्थान एक कार्यक्रमर आयोजन करिछि। इंदिरा गांधी सांस्कृतिक केन्द्र एवं भारतीय उच्चायुक्तक सहयोगरे ढाकार रवींद्र सरोवर पार्करे एहि कार्यक्रम आयोजन करायैथिला। आंतर्जातिक योग दिवसर महत्व संपर्करे प्रचार करिबा एवं लोकमानंकु सचेतन कराइबा उद्देश्यरे एहि कार्यक्रम आयोजन करायैथिला। एथिरे योग चिकित्सकंक समेत बहु संख्यारे लोकमाने सामिल होइथिले। सदाबहार योग संस्थार बप्पा सांतनु कहिछन्ति ढाका समेत बांग्लादेशर अनेक अञ्चलरे योग अत्यंत लोकप्रिय। से कहिछन्ति योग द्वारा शारीरिक एवं मानसिक स्वास्थ्य सतेज रहिथाए। चलित मास 21 तारिखरे आंतर्जातिक योग दिवसर 10म संस्करण आयोजित हेब। एहा पूर्वरु प्रधानमंत्री नरेन्द्र मोदी आज सामाजिक गणमाध्यमरे एक त्रिकोणासन योग वीडियो पोस्ट करछन्ति। एही आसन द्वारा स्वास्थ्य संबंधी विभिन्न सुफल संपर्क में कहुआई। प्रधानमंत्री कांध, पीठी एवं एकाग्रतारे उन्नति आणिबा लागि त्रिकोणासन अभ्यास करिया पई परामर्श देइछन्ति। ओडिशा विधानसभा कामचला बाचस्पति भावे आज विजु जनता दल विधायक रणेन्द्र प्रताप स्वाई को नियुक्त करायैछि। राज्यपाल रघुवर दास राजभवन अभिषेक हल्रे विधायक श्री स्वाई को शपथपाठ कराइछन्ति। विधानसभा आगामी अधिवेशन में श्री स्वाई नवनिर्वाचित सदस्य शपथपाठ कराइबे। एहापरे विधिवद्ध भाव बाचस्पति निर्वाचन आकाशवाणी। आजिठारु पवित्र हज यात्रा आरंभ होइछि। एही यात्रा 5 दिन धरि चलिबो। प्राय 20 लक्ष तीर्थयात्री हज यात्रा अवसर में साउदी आरबर मीनारे एकत्रित होइछन्ति। चलित वर्ष भारतरु 1,75,000 अधिक तीर्थयात्री एही यात्रा रे सामिल होइछन्ति। सेमानक मध्यरु 1,40,020 ଯାତ୍ରୀ ଭାରତୀୟ ହଜ୍ କମିଟି ଜରିଆରେ ସେଠାରେ ପହଞ୍ଚିଛନ୍ତି। ଚଳିତ ବର୍ଷ ଭାରତରୁ 5,000 ଅଧିକ ମହିଳା ତୀର୍ଥଯାତ୍ରୀ କୌଣସି ପୁରୁଷ ଅଭିଭାବକ ନଥାଇ ହଜ୍ ଯାତ୍ରା କରୁଛନ୍ତି। ତୀର୍ଥଯାତ୍ରୀମାନେ ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ସେଠାରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ସକାଳେ ନମାଜ ପଢ଼ିବା ପାଇଁ ଆରାଫତ୍ ଗସ୍ତ କରିବେ। ଭାରତୀୟ ହଜ୍ ଯାତ୍ରୀମାନଙ୍କୁ କୌଣସି ସୂଚନା ପାଇବା ପାଇଁ ଏବଂ ଅଭିଯୋଗ କରିବା ପାଇଁ ହଜ୍ ସୁବିଧା ନାମକ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ଆଇପିଏଲ୍ ମ୍ୟାଚ୍ରେ ଅନଧିକୃତ ପ୍ରସାରଣ ଏବଂ କ୍ରିକେଟ୍ ଓ ଲୋକସଭା ନିର୍ବାଚନକୁ ନେଇ ବେଆଇନ ଜୁଆ ଖେଳ ସହ ଜଡ଼ିତ ଥିବା ଏକ ଆପ୍ର କେତେକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ମୁମ୍ବାଇର କିଛି ଲୋକଙ୍କ ସହ ସେମାନେ ଚଳାଉଥିବା ସଂସ୍ଥା ଉପରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି। ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ମାଧ୍ୟମରେ ଅଭିନେତାମାନଙ୍କୁ ଦିଆଯାଇଥିବା ଅର୍ଥକୁ ସଠିକ୍ ଦର୍ଶାଇବା ପାଇଁ ଏହି ଲୋକମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଇଡିର ସୂଚନା ଅନୁଯାୟୀ ଏହି ଚଢ଼ାଉ ସମୟରେ ନଗଦ 8 କୋଟି ଟଙ୍କା, ବ୍ୟାଙ୍କ ଖାତା, ଦାମିକିଆ ଘଡ଼ି ଏବଂ କେତେକ ଡିମାର୍ଟ ଆକାଉଣ୍ଟ ଜବତ କରାଯାଇଛି। ଆଇପିଏଲ୍ ପ୍ରସାରଣ ଅଧିକାର ପାଇଥିବା ଭାୟାକମ୍ 18 ଚ୍ୟାନେଲ୍ ପକ୍ଷରୁ ଏହି ପ୍ରସଙ୍ଗରେ ମାମଲା ଦାୟର କରାଯାଇଥିଲା। ଉତ୍ତରାଖଣ୍ଡର ଆଲ୍ମୋଡ଼ା ଜିଲ୍ଲାସ୍ଥିତ ବିନ୍ସର ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ କରିବା ଲାଗି ସେନା ହେଲିକପ୍ଟରର ସହାୟତା ନିଆଯାଉଛି। ନୈନିତାଲର ଭୀମତାଲରୁ ପାଣି ସଂଗ୍ରହ କରି ଅଭୟାରଣ୍ୟ ଜଙ୍ଗଲରେ ହେଲିକପ୍ଟର ସହାୟତାରେ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରହିଛି। ଗତକାଲି ସମ୍ପୃକ୍ତ ଅଭୟାରଣ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ 4 ଜଣ ଅଗ୍ନିଶମ ବାହିନୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ବନ ବିଭାଗର ସ୍ଥାୟୀ ଏବଂ ଅସ୍ଥାୟୀ କର୍ମଚାରୀ ଓ ବନରକ୍ଷକ ଅଛନ୍ତି। ସୂଚନା ଅନୁଯାୟୀ ନିଆଁକୁ ଆୟତ କରିବା ଲାଗି 8ଟି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅଧିକ ବେଗରେ ପବନ ପ୍ରବାହିତ ହେବାରୁ ଘଟଣାସ୍ଥଳରେ 4 ଜଣ କର୍ମଚାରୀ ନିଆଁ ମଧ୍ୟରେ ରହିଯାଇଥିଲେ, ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅନ୍ୟ 4 ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। କଙ୍ଗୋର ପୂର୍ବାଞ୍ଚଳରେ ହୋଇଥିବା ଆକ୍ରମଣରେ ଅତିକମ୍ରେ 42 ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ବ ଉତ୍ତର କିଭ୍ ପ୍ରଦେଶର ଲୁବେରୋ ଅଞ୍ଚଳର ମାଇକେଙ୍ଗୋ ଗାଁ ଉପରେ ବୁଧବାର ଆକ୍ରମଣ ଘଟିଥିଲା। ପ୍ରାରମ୍ଭିକ ଭାବେ ମୃତ୍ୟୁ ସଂଖ୍ୟା 25 ରହିଥିବା ବେଳେ ପରେ ଏହା 42କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ସେଠାକାର ଅଧିକାରୀମାନେ କହିଛନ୍ତି ଆକ୍ରମଣକାରୀମାନେ ଗ୍ରାମବାସୀଙ୍କୁ ଏକ ବୈଠକ ପାଇଁ ନିକଟସ୍ଥ ବଜାରକୁ ଡାକି ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ସୋରେଙ୍ଗ ଚାକୁଙ୍ଗ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ନିୟମ ଅନୁଯାୟୀ ଫଳାଫଳ ଘୋଷଣା ହେବାର 14 ଦିନ ମଧ୍ୟରେ ଇସ୍ତଫା ଦେବାକୁ ଥିବାରୁ ଶ୍ରୀ ତମାଙ୍ଗ ବିଜୟ ଲାଭ କରିଥିବା 2ଟି ଆସନ ମଧ୍ୟରୁ ଗୋଟିଏ ଆସନରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ତମାଙ୍ଗଙ୍କ ପାର୍ଟି ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା 32 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ 31ଟି ଆସନରେ ବିଜୟ ଲାଭ କରିଥିଲା। ସେ ରେନୋକ୍ ଏବଂ ସୋରେଙ୍ଗ ଚାକୁଙ୍ଗ ବିଧାନସଭା ଆସନରୁ ବିଜୟ ଲାଭ କରିଥିଲେ। ଆଇସିସି ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ର ଗ୍ରୁପ୍ ସି'ର ଏକ ମ୍ୟାଚ୍ରେ ଆଫଗାନିସ୍ତାନ 7 ୱିକେଟ୍ରେ ପପୁଆ ନ୍ୟୁଗିନିକୁ ପରାସ୍ତ କରିଛି। ଆଜି ସକାଳେ ତ୍ରିନିଦାଦ ସ୍ଥିତ ବ୍ରାଇନ୍ ଲାରା ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପପୁଆ ନ୍ୟୁଗିନି 19 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 95 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ 15 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ହରାଇ 101 ରନ୍ କରିଥିଲା। ଗୁଲବଦିନ ନାୟବ 36ଟି ବଲ୍ରେ 49 ରନ୍ ସ୍କୋର କରିଥିଲେ। ଏହି ବିଜୟ ସହିତ ଆଫଗାନିସ୍ତାନ ଆୟୋଜକ ୱେଷ୍ଟଇଣ୍ଡିଜ୍ ସହିତ ସୁପର 8କୁ ଉନ୍ନୀତ ହୋଇଛି। ଗତକାଲି ଅନୁଷ୍ଠିତ ଏକ ମ୍ୟାଚ୍ରେ ଇଂଲଣ୍ଡ ଓମାନକୁ 8 ୱିକେଟ୍ରେ ପରାସ୍ତ କରିଛି। ଏଥିସହିତ ଇଂଲଣ୍ଡର ସୁପର 8 ଗ୍ରୁପ୍ରେ ପ୍ରବେଶ କରିବା ଲାଗି ଆଶା ଉଜ୍ଜଳ ହୋଇଛି। ଗତକାଲି ପ୍ରଥମେ ବ୍ୟାଟିଂ କରି ଓମାନ 47 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର 19ଟି ବଲ୍ରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡକୁ 25 ରନ୍ରେ ପରାସ୍ତ କରିଛି। କୋଚିନ୍ ବିମାନ ବନ୍ଦରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଭାରତୀୟଙ୍କ ମୃତଦେହ। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ବାଂଲାଦେଶରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ। ସାମାଜିକ ଗଣମାଧ୍ୟମରେ ତ୍ରିକୋଣାସନ ଯୋଗ ଭିଡ଼ିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା ବିଧାନସଭାର କାମଚଳା ବାଚସ୍କତି ନିଯୁକ୍ତ, ଶପଥପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ। ଆଜିଠାରୁ ଆରମ୍ଭ ହେଲା ପବିତ୍ର ହଜ୍ ଯାତ୍ରା ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ରେ ପପୁଆ ନ୍ୟୁଗିନିକୁ 7 ୱିକେଟ୍ରେ ପରାସ୍ତ କଲା ଆଫଗାନିସ୍ତାନ। ସମ୍ବାଦ ଶେଷ ହେଲା।